ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଜୁହାର ପହିଲା ମୁଖ୍ୟ ଖବର। ନୂଆଦିଲ୍ଲୀ ପ୍ରଧାନମନ୍ତ୍ରୀଙ୍କର କାର୍ଯ୍ୟାଳୟ ସେବା ତୀର୍ଥନ ଆଇଜ ବସ୍ଲା କେନ୍ଦ୍ର କ୍ୟାବିନେଟ୍ର ପହିଲା ବୈଠକ। ବହୁଟେ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକେ ମିଳିଲା ଅନୁମୋଦନ। ବିଧାନସଭାନ ଆଇଜ ବିଲ୍ ବିରୋଧୀ ସଦସ୍ୟମାନଙ୍କର କିଲ୍ଲା ଗଗା ଜାରି। ମାର୍ଚ୍ଚ 31 ତାରିଖ ତକ ସବୁ ପଞ୍ଜିକୃତ ଚାଷୀମାନଙ୍କର ଧାନ କିଣାଯିବା ଗୃହନ ଉତ୍ତର ରଖିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ। ଖୁବ୍ ଜଲ୍ଦି ଓଡ଼ିଶା ପୂର୍ବ ଭାରତର ପ୍ରମୁଖ ଦୁଃସାହସିକ ପର୍ଯ୍ୟଟନ କେନ୍ଦ୍ର ହେବା କହିଲେ ଉପମୁଖ୍ୟମନ୍ତ୍ରୀ। ଆଉର୍ ଆଜିଠାନୁ ନୀଳାଦ୍ରୀ ବିଜେତକ କରାଯିବା ଶ୍ରୀମନ୍ଦିର ରତ୍ନଭଣ୍ଡାର ଅଳଙ୍କାରର ଗଣତି ମଣ୍ଡି। ସାମିଲ ହେବେ ଦୁଇଟା ଦଲ। ଏଥର ପୂରା ଖବର। ନୂଆଦିଲ୍ଲୀ ପ୍ରଧାନମନ୍ତ୍ରୀଙ୍କର କାର୍ଯ୍ୟାଳୟ ସେବା ତୀର୍ଥନ ଆଜ କେନ୍ଦ୍ର କ୍ୟାବିନେଟ୍ର ପହିଲା ବୈଠକ ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକଟି ବହୁଟେ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ମଞ୍ଜୁର କରାଯାଇଛି। ବୈଠକଟି କେରଳର ନାଁ ବଦଳେଇକରି କେରଳମ୍ ରଖବାର ପ୍ରସ୍ତାବକେ ଅନୁମୋଦନ ମିଳିଛି। ଇତର ସହିତ 2026-27 ବଛରେ ଝୋଟର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପିଛା 275 ଟଙ୍କା ବଢ଼େଇକରି 5925 ଟଙ୍କା କରିବାର ପ୍ରସ୍ତାବକେ ଅନୁମୋଦନ କରାଯାଇଛି। କ୍ୟାବିନେଟ୍ ବୈଠକ ବାବଦେ ସୂଚନା ଦେଇକରି ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍, 2047 ମସିହା ତକ ଭାରତକେ ଗୋଟିଏ ସମୃଦ୍ଧ ସକ୍ଷମ ଆଉ ସ୍ୱାବଲମ୍ବୀ ରାଷ୍ଟ୍ର ବନାବାର ଯାତ୍ରାଥି ସେବାତୀର୍ଥ ଜାତୀୟ ଆକାଂକ୍ଷାର ଗୋଟିଏ ଶକ୍ତିଶାଳୀ କେନ୍ଦ୍ର ଭାବେ କାମ କରିବା ବୋଲି ଆଜିର ବୈଠକଟି ସଂକଳ୍ପ ନିଆଯାଇଛି। ସେବା ତୀର୍ଥନ ନିଆଯାଇଥିବା ଫି ନିଷ୍ପତ୍ତି ନାଗରିକ ଦେବୋଭବ ଭାବନାକେ ନେଇକରି 140 କୋଟି ଭାରତୀୟଙ୍କ ଲାଗି ସେବା ମନୋଭାବଥି ଅନୁପ୍ରାଣିତ ହେବା ବୋଲି ଶ୍ରୀ ବୈଷ୍ଣବ କହିଛନ୍। ବିଧାନସଭା ବଜେଟ୍ ଅଧିବେଶନର 7 ନମ୍ଘର ଦିନେ ଆଇଜବିଲ୍ ବିରୋଧୀ ସଦସ୍ୟମାନଙ୍କର କିଲ୍ଲା ଗଗା ଲାଗି ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ସକାଲ ବେଲା ପ୍ରଶ୍ନକାଳ ମୂଲ ହେଉନୁସାର ବିଜେଡି ଆର୍ କଂଗ୍ରେସ ସଦସ୍ୟମାନେ ଗୃହ ମଝାକେ ଯାଇକରି ହୋହାଲ୍ଲା କରିଥିଲେ। ବାଚସ୍କତି ସୁରମା ପାଢ଼ୀ 11:30 ବଜେ ତ ଗୃହକେ ମୁଲତବୀ ରଖିଥିଲେ। ତାର୍ପରେ ଗୃହ କାର୍ଯ୍ୟ ମୂଲ ହେଉନୁସାର ସମାନ ସ୍ଥିତି ଲାଗି ରହିବାରୁ ବାଚସ୍କତି 12:05 ତ ଗୃହକେ ମୁଲତବୀ ଘୋଷଣା କରିଥିଲେ। ଫେର୍ କିଲ୍ଲା ଗଗା ଲାଗି 4 ବଜେ ତ ଗୃହ କାର୍ଯ୍ୟ ମୁଲତବୀ ହୋଇଥିଲା। 4 ବଜେ ଗୃହ କାର୍ଯ୍ୟ ମୂଲ ହୋଇକରି କିଛି ସମୟ ତ କାମ ଚାଲିଥିଲା। ବିରୋଧୀମାନଙ୍କର ହୋହାଲ୍ଲା ଭିତରେ ମନ୍ତ୍ରୀମାନେ ସଦସ୍ୟମାନଙ୍କର ଭିନ୍ ଭିନ୍ ପ୍ରଶ୍ନର ଉତ୍ତର ରଖିଥିଲେ। ରାଜ୍ୟ ସରକାର ମାର୍ଚ୍ଚ 31 ତାରିଖ ତକ ସବୁ ପଞ୍ଜିକୃତ ଚାଷୀମାନଙ୍କର ଧାନ କିଣିବେ ବୋଲି ଖାଦ୍ୟ ଯୋଗାଣ ଆଉ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍। ବିଧାନସଭାନ ଆଜି ବିରୋଧୀ କଂଗ୍ରେସ ତରଫ ଆଗତ ମୁଲତବୀ ପ୍ରସ୍ତାବ ଆଲୋଚନାଥି ଉତ୍ତର ଦେଇକରି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍, ଚଲତି ଖରିଫ ଋତୁଥି ଏବତକ ଚାଷୀମାନଙ୍କଠାରୁ 64 ଲକ୍ଷ ମେଟ୍ରିକ୍ ଟନ୍ ଧାନ କିଣାଯାଇକରି ସେମାନଙ୍କର ବ୍ୟାଙ୍କ ଆକାଉଣ୍ଟକୁ 18,586 କୋଟି ଟଙ୍କା ପଠାଯାଇଛି। ଏଥର ରାଜ୍ୟ 19,68,000 ଚାଷୀ ପଞ୍ଜିକରଣ କରିଛନ୍ତି, ଯେନ୍ଟାକି ଆଘର ବଛରଠାରୁ 12% ଅଧିକା ଆଏ। ଇଥର ରାଇଜେ ଝନେବିଲ୍ ଚାଷୀ ଟୋକନ୍ ଲେପ୍ସ ନାଇଁ ହୁଏ। ଧାରିତ ସମୟ ଭିତରେ ସବୁ ଚାଷୀମାନଙ୍କର ଧାନ ଘିନାଯିବା ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍। ମନ୍ତ୍ରୀଙ୍କର ଉତ୍ତର ଉତ୍ତରୁ ବାଚସ୍ପତି ବିରୋଧୀ ସଦସ୍ୟଙ୍କର ମୁଲତବୀ ପ୍ରସ୍ତାବକୁ ଅଗ୍ରାହ୍ୟ କରିଥିଲେ। ରାଇଜେ 2027 ମସିହା ଫେବୃୟାରୀ ମାସ ଆଗନୁ ପଞ୍ଚାୟତ ନିର୍ବାଚନ ନାଇଁ ହୁଏ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ ବିଧାନସଭାନ କହିଛନ୍। ମନ୍ତ୍ରୀ ଶ୍ରୀ ନାୟକ କହିଛନ୍, ଧାରିତ ସମୟ ଭିତରେ ପଞ୍ଚାୟତ ନିର୍ବାଚନ କରାଯିବା, ଏହାଦେ ଇ ବାବଦେ କେନ୍ସି ନିଷ୍ପତ୍ତି ନାଇଁ ନିଆଯାଇ। ପଞ୍ଚାୟତ ନିର୍ବାଚନ ଆଗନୁ ପଞ୍ଚାୟତ କି ବ୍ଲକର ପୁନର୍ଗଠନ ବିଲ୍ ନାଇଁ ହୁଏ। ସାମ୍ବିଧାନିକ କଟକଣା ଆଉ ବର୍ତ୍ତମାନର ଜନସଂଖ୍ୟାର ତଥ୍ୟ ଅଭାବ ଲାଗି ଇ ବାବଦେ ନିଷ୍ପତ୍ତି ନିଆଯାଇ ନାଇଁପାରେ ବୋଲି ମନ୍ତ୍ରୀ ଶ୍ରୀ ନାୟକ ଗୃହନ ସୂଚନା ଦେଇଛନ୍। ରାଜ୍ୟ ସରକାର 2024-25 ଆର୍ଥିକ ବର୍ଷନୁ ଏବତକ ଭିନ୍ ଭିନ୍ ଗ୍ରାମୀଣ ଗୃହ ନିର୍ମାଣ ଯୋଜନାଟି 2,81,703 ପରିବାରକେ ପକ୍କା ଘର ମଞ୍ଜୁର କରିଛନ୍ ବୋଲି ପଞ୍ଚାୟତିରାଜ ଆଉ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ରବିନାରାୟଣ ନାୟକ କହିଛନ୍। ବିଧାନସଭାନ ଗୋଟିଏ ଲିଖିତ ପ୍ରଶ୍ନର ଉତ୍ତରଥି ମନ୍ତ୍ରୀ ଶ୍ରୀ ନାୟକ କହିଛନ୍, ଇ ସମୟ ଭିତରେ 306 ଭୂମିହୀନ ପରିବାରକେ ଜମି ଯୋଗାଇ ଦିଆଯାଇଛି। ଅନ୍ତ୍ୟୋଦୟ ଗୃହ ଯୋଜନାଥି 1,58,600, ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାଥି 28,07,271 ପରିବାରକେ ଘର ଦିଆଯାଇଛି ବୋଲି ମନ୍ତ୍ରୀ କହିଛନ୍। ରାଜ୍ୟ ଅଂଶୁଘାତ ମୁକାବିଲା ଲାଗି ଆଇବା ହପ୍ତାଥି ପ୍ରସ୍ତୁତି ବୈଠକ ହେବା ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍। ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍, ବୈଠକଟି ତାଙ୍କର ବିଭାଗ ସହିତ ପଞ୍ଚାୟତିରାଜ ଆଉ ନଗର ଉନ୍ନୟନ ବିଭାଗ ବିଲ୍ ସାମିଲ ରହିବେ। ଅଂଶୁଘାତ ସହିତ ପାନ୍ବୁଡ଼ି ସାପଚବାକେ ନେଇକରି ବିଲ୍ ବୈଠକଟି ଆଲୋଚନା କରାଯିବା। ଅଂଶୁଘାତ ବେଶୀ ହେଉଥିବା ଇଲାକାମାନଙ୍କୁ ଚିହ୍ନଟ କରିକରି ସେନ ଅୟତ୍କା ତୟାରି କରିବା ଲାଗି ଅଧିକାରୀମାନଙ୍କୁ ପରାମର୍ଶ ଦିଆଯିବା ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଭୁବନେଶ୍ୱର ଲୋକସେବା ଭବନର ଆଇଜ୍ ଗୋ ଆଡ୍ଭେଞ୍ଚର ପୋର୍ଟାଲ୍ର ଶୁଭାରମ୍ଭ କରିଛନ୍। ଏହି ଅବସରରେ ଭାରତୀୟ ପର୍ବତାରୋହୀ ସଂଘ ଆଉ ଏରୋ କ୍ଲବ୍ ଅଫ୍ ଇଣ୍ଡିଆ ଭିତରେ ଗୋଟିଏ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଯାଇଛି। ବୁଝାମଣାପତ୍ର ଅବସରରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଛନ୍ତି, ଖୁବ୍ ଜଲ୍ଦି ଓଡ଼ିଶା ପୂର୍ବ ଭାରତର ପ୍ରମୁଖ ଦୁଃସାହସିକ ପର୍ଯ୍ୟଟନ କେନ୍ଦ୍ର ହେବ। ଦୁଃସାହସିକ ପର୍ଯ୍ୟଟନ କ୍ଷେତ୍ରର ବିକାଶ ଲାଗି ରାଜ୍ୟ ସରକାର ସବୁବେଳେ ଐତକା ଧ୍ୟାନ ଦେଉଛନ୍। ଏ କ୍ଷେତ୍ର ରାଜ୍ୟର ଯୁବ ଉଦ୍ୟୋଗୀମାନଙ୍କୁ ନିବେଶ କରବାରକେ ଆକର୍ଷିତ କରବା। ଦୁଃସାହସିକ ପର୍ଯ୍ୟଟନ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ର ଥି ଗୋଟିଏ ନୂଆ ଅଧ୍ୟାୟ ସୃଷ୍ଟି କରବା ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଛନ୍ତି। ରାଜ୍ୟ 4 ନୂଆ ବିଶ୍ୱବିଦ୍ୟାଳୟ ଆଉ 2 ଇଞ୍ଜିନିୟରିଂ କଲେଜ ସ୍ଥାପନା କରବାରକେ ଇ ବଛର ବଜେଟ୍ଟି ସରକାର ଘୋଷଣା କରିଛନ୍। ସରକାରଙ୍କ ଘୋଷଣା ଉତ୍ତରୁ ଶିଳ୍ପ, ଦକ୍ଷତା ବିକାଶ ଆଉ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପତ ଚନ୍ଦ୍ର ସ୍ୱାଇଁ ଇ ଦିଗେ ତୁର୍ତ୍ତି ପଦକ୍ଷେପ ନେବାରକେ ଦକ୍ଷତା ବିକାଶ ଆଉ ବୈଷୟିକ ଶିକ୍ଷା ବିଭାଗର ଆୟୁକ୍ତ ଆଉ ସଚିବମାନଙ୍କୁ ଚିଠି କରିଛନ୍। ପାରାଦୀପ ଆଉ ବଲାଙ୍ଗୀର ଜିଲ୍ଲାର 2 ନୂଆ ସରକାରୀ ଇଞ୍ଜିନିୟରିଂ କଲେଜ ସ୍ଥାପନା ଲାଗି ଆନୁଷଙ୍ଗିକ ପଦକ୍ଷେପ ନେବାରକେ 2 ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି। ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଅଳଙ୍କାରର ଗଣ୍ଠିମଣ୍ଠିକି ନେଇକରି ରାଜ୍ୟ ସରକାରଙ୍କର ଅନୁମୋଦିତ ମାର୍ଗଦର୍ଶିକା ଉପରେ ଶ୍ରୀମନ୍ଦିର ସଭାଗୃହନ ଆଜି ଗୋଟିଏ ବୈଠକ ହୋଇଯାଇଛି। ବୈଠକଟି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ ଅଧ୍ୟକ୍ଷତା କରିଥିଲେ। ଏ ବାବଦେ ସୂଚନା ଦେଇକରି ଶ୍ରୀ ପାଢ଼ୀ କହିଛନ୍ତି, ରତ୍ନ ଅଳଙ୍କାର ଗଣ୍ଠିମଣ୍ଠି ଲାଗି 2 ଟିମ୍ ଗଠନ କରାଯାଇଛି। 2 ଯାକ ଟିମ୍ର ନେତୃତ୍ୱ ସେ ନିଜେ ନେବେ। ଆଜିଠାରୁ ନୀଳାଦ୍ରି ବିଜେତକ 135 ଦିନ ଭିତରେ ଗଣ୍ଠିମଣ୍ଠି କରାଯିବା। ସେଥିର୍ ଭିତରୁ 100 ଦିନ ଶ୍ରୀମନ୍ଦିରର ବହୁତ ନୀତି ଥିବାରୁ ଗଣତି ନାଇଁ ହୋଇପାରେ। ଗଣତି ମନ୍ତ୍ରୀ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ପ୍ୟାନେଲ୍ରେ ଥିବା 6 ସୁନାରୀଙ୍କୁ ସାମିଲ କରାଯିବା। ଜଣେ ଜେମୋଲୋଜିଷ୍ଟ ଆଉ ଭାରତୀୟ ରିଜର୍ଭ ବ୍ୟାଙ୍କର 2 ଅଧିକାରୀ ଭିଲ୍ ସାମିଲ ରହିବେ। 2 ବିଶେଷଜ୍ଞ ଫଟୋଗ୍ରାଫର ସବୁ ରେକର୍ଡ କରିବେ। ସବୁ ବ୍ୟବସ୍ଥା ଡିଜିଟାଲକରଣ କରାଯିବା ବୋଲି ମୁଖ୍ୟ ପ୍ରଶାସକ ଶ୍ରୀ ପାଢ଼ୀ କହିଛନ୍ତି।
ଏବେ ରାଜ୍ୟ ସରକାରଙ୍କର ଅନୁମୋଦିତ ଏସ୍ଓପି ଆମର ହସ୍ତଗତ ହୋଇଛି ଏବଂ ଏହି ଅନୁମୋଦିତ ଯେଉଁ ଏସ୍ଓପି ବା ବ୍ୟବସ୍ଥାବଳୀ ରହିଛି ରତ୍ନଭଣ୍ଡାର ଗଣତିମନ୍ତ୍ରୀ ପ୍ରକ୍ରିୟା ପାଇଁ, ଏହା 14 ପୃଷ୍ଠା ବିଶିଷ୍ଟ ଏବଂ 14 ପୃଷ୍ଠାରେ ବିସ୍ତୃତ ଭାବରେ ଯେଉଁ ପଦ୍ଧତିରେ ବା ପ୍ରକ୍ରିୟାରେ ଗଣତିମଣତି ପ୍ରକ୍ରିୟା ଆରମ୍ଭ ହେବା କଥା ତାର ଏଣ୍ଟାୟାର ପ୍ରସେସକୁ ସେଥିରେ ବର୍ଣ୍ଣିତ ରହିଛି। ତା ଉପରେ ଆମେ ଆଜି ଆଲୋଚନା କଲୁ ଆମର ସମସ୍ତ ଅଧିକାରୀମାନଙ୍କ ସହିତ ଏବଂ ଆମେ ଦାୟିତ୍ୱ ବଣ୍ଟନ କରିଛୁ କିଏ କୋଉ ଦାୟିତ୍ୱରେ ରହିବେ। ନୀଳାଦ୍ରି ବିଜେ ପୂର୍ବରୁ ଆମ କାର୍ଯ୍ୟ ଆମେ 100 ପାଖାପାଖି କାର୍ଯ୍ୟ କରାଯାଇପାରିବ ନାହିଁ, ତେଣୁ ବାକି ଯେଉଁ 24 ପାଖାପାଖି ରହୁଛି ନୀଳାଦ୍ରି ବିଜେ ପୂର୍ବରୁ ତାର ତାଲିକା ସେମାନେ ପ୍ରସ୍ତୁତ କରିଛନ୍ତି।
ସେଡ଼େ ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରର ଆଜି ସଞ୍ଜବେଳା 36 ନିଯୋଗର ବୈଠକ ଥି ଦୋଳ ପୂର୍ଣ୍ଣିମା ଅବସରରେ ହେବାରକେ ଥିବା ନୀତିକାନ୍ତି ବାବଦେ ଆଲୋଚନା କରାଯାଇଛି। ଓଡ଼ିଆ ସାହିତ୍ୟର ଅନନ୍ୟ ସାଧକ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ରାଜ୍ୟବାସୀ ଆଜି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଏହି ଅବସରରେ ବିଧାନସଭା ପରିସରରେ ଥିବା ତାଙ୍କର ପ୍ରତିମୂର୍ତ୍ତି ଥି ବାଚସ୍ୱତି ସୁରମା ପାଢ଼ୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓଙ୍କ ସହିତ ଅଲଗାମାନେ ଫୁଲମାଲ ଦେଇକରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଓଡ଼ିଆ ଭାଷା, ସଂସ୍କୃତି ଆଉ ସାହିତ୍ୟ କ୍ଷେତ୍ରରେ ତାଙ୍କର ଅବଦାନ ସବୁବେଳେ ସୁର୍ତା ରହିବା ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏ ଅବସରରେ କହିଛନ୍ତି। ସମ୍ବଲପୁର ଜିଲ୍ଲା ସମାଜ ମଙ୍ଗଳ ବିଭାଗ ତରଫ ଅନ୍ତର୍ଜାତୀୟ ମହିଳା ଦିବସ ଆଘୋରୁ ଗୋଟିଏ କର୍ମଶାଳାର ଆୟୋଜନ କରାଯାଇଛି। ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସଂଯୁକ୍ତ ସାହୁ ମହିଳା ଦିବସ ଅବସରରେ ହେଉଥିବା ଭିନ୍ ଭିନ୍ କାର୍ଯ୍ୟକ୍ରମ ବାବଦେ କହିଥିଲେ। କାର୍ଯ୍ୟକ୍ରମଟି ଅତିରିକ୍ତ ଜିଲ୍ଲାପାଳ ସୁଧାଂଶୁ କୁମାର ଭୋଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ମହିଳାମାନେ କେନ୍ତାକରି ସବୁ କ୍ଷେତ୍ରର ଆଗ୍କେ ବଢ଼ିପାରିବେ ସେ ବାବଦେ ବୁଝାଇଥିଲେ। ସୁବର୍ଣ୍ଣପୁର ମଡେଲ ଡିଗ୍ରୀ ମହାବିଦ୍ୟାଳୟର ଆଇବା 27 ଦିନ ବିକଶିତ ଭାରତ ଜାତୀୟ ଯୁବ ସଂସଦ କାର୍ଯ୍ୟକ୍ରମ ଆୟୋଜନ କରାଯିବା। କାର୍ଯ୍ୟକ୍ରମଟି ଜିଲ୍ଲାର 18-25 ବଛର ବୟସର 200 ଛାତ୍ରଛାତ୍ରୀ ଭାଗ ନେବେ। ବିକଶିତ ଭାରତ ଜାତୀୟ ଯୁବ ସଂସଦଟି ଜରୁରୀକାଳୀନ ପରିସ୍ଥିତିର 50 ବଛର ଭାରତୀୟ ଗଣତନ୍ତ୍ର ପାଇଁ ଶିକ୍ଷା ବିଷୟବସ୍ତୁ ଉପରେ ପ୍ରତିଯୋଗୀମାନେ ନିଜ ନିଜର ମତାମତ ଉପସ୍ଥାପନ କରିବେ। ବୌଦ୍ଧ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫ ବାମଣ୍ଡା ଗାଁ ଗୋଟିଏ ଆଇନ ସଚେତନତା କାର୍ଯ୍ୟକ୍ରମ ହୋଇଯାଇଛି। ଏହି ଅବସରରେ କର୍ମକ୍ଷେତ୍ରର ମହିଳାମାନଙ୍କୁ ଯୌନ ନିର୍ଯାତନା ନିରୋଧୀ ଆଇନ 2013 ବାବଦେ ଲୋକ ସଚେତନ କରାଯାଇଥିଲା। ବୌଦ୍ଧ ଜିଲ୍ଲାର ବିକଶିତ ଭାରତ ଜି ରାମଜୀ ଆଇନ ଜନଜାଗରଣ ଅଭିଯାନ କର୍ମଶାଳା ହୋଇଯାଇଛି। କର୍ମଶାଳାଠି ଅତିଥିମାନେ ନୂଆ ଆଇନର ଲାଭ ବାବଦେ ଲୋକଙ୍କୁ ବୁଝିଥିଲେ। ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ହୋଇଥିବା ଲଘୁଚାପ କ୍ଷେତ୍ର ପଶ୍ଚିମ ଉତ୍ତର ପଶ୍ଚିମ ଦିଗ୍କେ ମୁହିଁଛେ। ଏବେ 24 ଭିତରେ ଏଟା ପୂର୍ବ ଦିଗ୍କେ ଯାଇକରି ଦୁର୍ବଳ ହୋଇପାରେ। ଲଘୁଚାପ ପ୍ରଭାବଟି ଆଜି ସମ୍ବଲପୁର ସହିତ ରାଜ୍ୟର କେତେଟା ଜାଗାର ସାମାନ୍ୟ ମଧ୍ୟମ ଧରଣର ବର୍ଷା ହୋଇଛି। ଏବେ 24 ଭିତରେ ଘଡ଼ଘଡ଼ି ସହିତ ହାଲକା ବର୍ଷା ଓ ପବନ ନେଇକରି 5 ଜିଲ୍ଲାକେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ସତର୍କ ସୂଚନା ଜାରି କରାଯାଇଛି। ନୂଆଦିଲ୍ଲୀ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସେବା ତୀର୍ଥନ ଆଜବସ୍ଲା କେନ୍ଦ୍ର କ୍ୟାବିନେଟ୍ର ପହିଲା ବୈଠକ ବିଧାନସଭାନ ଆଇଜବିଲ୍ ବିରୋଧୀ ସଦସ୍ୟମାନଙ୍କର କିଲ୍ଲା ଗଗା ଜାରି ଖୁବ୍ ଜଲ୍ଦି ଓଡ଼ିଶା ପୂର୍ବ ଭାରତର ପ୍ରମୁଖ ଦୁଃସାହସିକ ପର୍ଯ୍ୟଟନ କେନ୍ଦ୍ର ହେବା କହିଲେ ଉପମୁଖ୍ୟମନ୍ତ୍ରୀ ଆଉର୍ ଏଠାନୁ ନୀଳାଦ୍ରୀ ବିଜେତ କରାଯିବା ଶ୍ରୀମନ୍ଦିର ରତ୍ନଭଣ୍ଡାର ଅଳଙ୍କାରର ଗଣତି ମଣତି ସାମିଲ ହେବେ ଦୁଇଟା ଦଳ। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।